ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାର ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଜୀବିତ ଯୀଶୁ ଜୀବିତ, ମୋ ଅନ୍ତରେ ଯୀଶୁ ଜୀବିତ, ସଙ୍କଟରେ ସଦା ସହାୟ ଯୀଶୁ ସଦା ଜୀବିତ। ତାଙ୍କ ଆଜ୍ଞାରେ ସାଗର ବିଭକ୍ତ ହେଲା, ଜିରିହ ପ୍ରାଚୀର ଭଗ୍ନ ହେଲା, ତାଙ୍କ ଆଜ୍ଞାରେ ଅନ୍ଧ ଦୃଷ୍ଟି ପାଇଲା, ତାଙ୍କ ପରସରେ କୁଷ୍ଠି ଶୁଚି ହୋଇଲା। ତୁମକୁ ନ ଛାଡ଼ି ପଛେ ଚାଲିବି, କହିଛ ମୁଁ ନିତ୍ୟ ସମ୍ଭାଳିବି, ମୃତ୍ୟୁ ପରେ ମୋତେ ସ୍ୱର୍ଗରେ ଗ୍ରାହ୍ୟ କର ପ୍ରଭୁ ନିଜ ଗୃହରେ।
ଜୀବିତ ଯୀଶୁ ଜୀବିତ, ମୋ ଅନ୍ତରେ ଯୀଶୁ ଜୀବିତ, ସଙ୍କଟରେ ସଦା ସହାୟ ଯୀଶୁ ସଦା ଜୀବିତ।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀବା ନିମନ୍ତେ ସ୍ୱାଗତ କରେ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆଜିର କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡ଼ିଓ ପାଖରେ ଅପେକ୍ଷା କରି ବସିଥିବାର ଜାଣି ଆମେ ମଧ୍ୟ ବିଶେଷ ଖୁସି। ଆସନ୍ତୁ ତାହେଲେ ପ୍ରଭୁ ଆଜି ଆମମାନଙ୍କୁ ଏହି ଯେଉଁ ସୁନ୍ଦର ସୁଯୋଗ ଦେଇଛନ୍ତି, ଏହି ସୁଯୋଗର ସଦ୍ବ୍ୟବହାର କରି ପ୍ରଭୁଙ୍କର ଇଚ୍ଛା ଓ ଅଭିମତକୁ ଜାଣିବା ନିମନ୍ତେ ଚେଷ୍ଟା କରିବା, ଏବଂ ପ୍ରଭୁ ତାଙ୍କର ବାକ୍ୟ ମଧ୍ୟ ଦେଇ ଆଜି ଆମମାନଙ୍କୁ ଯାହା ଶିକ୍ଷା ଦେବା ପାଇଁ ଚାହୁଁଅଛନ୍ତି ସେହି ଶିକ୍ଷା ଅନୁଯାୟୀ ନିଜର ଜୀବନକୁ ସଂଶୋଧିତ କରିବା ନିମନ୍ତେ ଚେଷ୍ଟା କରିବା। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ। ପ୍ରଭୁ ଆଜି ଅନେକ ଏହି ସୁଯୋଗରୁ ବଞ୍ଚିତ, ମାତ୍ର ତୁମେ ଆମମାନଙ୍କୁ ରକ୍ଷା କରିବା ନିମନ୍ତେ ଚାହୁଁଥିବାରୁ ଆଜି ଆମମାନଙ୍କୁ ଏହି ସୁନ୍ଦର ସୁଯୋଗ ଦେଇଛ ଯେପରି ଆମମାନେ ତୁମର ବାକ୍ୟ ମଧ୍ୟ ଦେଇ ପ୍ରଭୁ ତୁମର ପରିଚୟ ପାଇବାକୁ ପାରୁ ଏବଂ ତୁମର ହେବାକୁ ପାରୁ। ହଁ ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କୁ ଶାନ୍ତି ଦିଅ, ସାନ୍ତ୍ୱନା ଦିଅ, ଧୈର୍ଯ୍ୟ ଦିଅ, ଏବଂ ପ୍ରଭୁ ତୁମେ ଆମମାନଙ୍କୁ ତୁମରି ସେ ଅନନ୍ତ ଜୀବନର ପଥରେ କଢ଼ାଇ ନିଅ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଦାନିଏଲ ପୁସ୍ତକର ଚାରି ପର୍ବର ପ୍ରଥମ ପଦରୁ ଆରମ୍ଭ କରି ସତର ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ରାଜା ନବୁଖଦ୍ନେଶ୍ୱରଙ୍କ ସ୍ୱପ୍ନ, ଏକ ବୃହତ୍ ବୃକ୍ଷ ଯାହାକି କଟାଯାଇ ଛୋଟ ଛୋଟ ଅଂଶରେ ପରିଣତ ହେଲା, ଓ ସ୍ୱପ୍ନଟି ରାଜାଙ୍କର ପାଗଳାମୀ ସମୟର ପରେ ପରେ ସଫଳ ହେଲା। ଏହି ପର୍ବଟି ରାଜା ନବୁଖଦ୍ନେଶ୍ୱରଙ୍କ ବିଷୟରେ ଅନେକ କିଛି ବିଷୟ ପ୍ରକାଶ କରେ, ଯାହାକି ଆମେ ଏଥିପୂର୍ବରୁ ସେପରି ବିଶେଷ କିଛି ଲକ୍ଷ୍ୟ କରିବାକୁ ପାରିନାହୁଁ। ଏହି ପର୍ବରେ ଆମେ ଲକ୍ଷ୍ୟ କରିବାକୁ ପାରିବା ଯେ ରାଜା ନବୁଖଦ୍ନେଶ୍ୱର ବାତୁଳତାର ପ୍ରାୟ କ୍ଲେଶ ଭୋଗ କଲେ। ଏହି ପର୍ବଟି ଇତିହାସର ଏକ ପତ୍ର ଯାହାକି ବାବିଲୋନର ସରକାରୀ ଦପ୍ତରଖାନାରୁ ନିଆଯାଇଅଛି। ରାଜା ନବୁଖଦ୍ନେଶ୍ୱରଙ୍କର ବାତୁଳତା ବା ପାଗଳାମୀ ଆଜି ଅତି ପରିଷ୍କାର ଭାବେ ଜଣାଯାଏ, ଓ ଏହା କିଛି ବିଷୟ ଅଟେ ଯାହାକି ପୃଥିବୀର ଅନେକ ଶାସକମାନେ ମଧ୍ୟ ତହିଁର ଶିକାର ହୋଇଅଛନ୍ତି। ଆଜି ଆମେ ଏହିପରି ଏକ ସମୟରେ ବସବାସ କରୁଅଛୁ ଯେଉଁ ସମୟରେ ମାନସିକ ଅସୁସ୍ଥତା ଓ ବିଭିନ୍ନ ପ୍ରକାର ଅନିୟମିତ ଆଚରଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଏ। ଆଉ ପ୍ରକୃତରେ ଦେଖିବାକୁ ଗଲେ ଅଧିକାଂଶ ଲୋକଙ୍କର ଆଚାର ବ୍ୟବହାରରେ ଅନିୟମିତତା ପରିଲକ୍ଷିତ ହୁଏ। ସେମାନେ ଯେଉଁପରି ଭାବେ ଭାବନ୍ତି ବା ଚିନ୍ତା କରନ୍ତି ଘଟଣାଟି ସେ ପ୍ରକାର ନଥାଏ, କିନ୍ତୁ ଏହି ନବୁଖଦ୍ନେଶ୍ୱରଙ୍କର ଯେଉଁ ସମସ୍ୟା ଥିଲା ତାହା ପ୍ରକୃତ ସମସ୍ୟା ଥିଲା। ଏହା ତାହାଙ୍କ ମାନସିକ ଚିନ୍ତାଧାରାର ଅନିୟମିତତା ନଥିଲା, ମାତ୍ର ଏକ ପ୍ରକୃତ ସମସ୍ୟା ଥିଲା। ସେ ଯେଉଁ ବିଷୟ ନେଇ ଚିନ୍ତା କରି ପାଗଳ ପରି ହେଉଥିଲେ ତାହା ସତ୍ୟ ଥିଲା। ପ୍ରଥମେ ଆମେ ରାଜା ନବୁଖଦ୍ନେଶ୍ୱରଙ୍କ ଏକ ସାକ୍ଷ୍ୟ ପ୍ରତି ଦୃଷ୍ଟି ଦେବା। ଚାରି ପର୍ବର ପ୍ରଥମ ତିନି ପଦରେ ଏହିପରି ଲେଖା ଅଛି, ସମୁଦାୟ ପୃଥିବୀ ନିବାସୀ ଯାବତୀୟ ଗୋଷ୍ଠୀ ଦେଶୀୟ ଓ ଭାଷାବାଦୀ ଲୋକମାନଙ୍କ ପ୍ରତି ନବୁଖଦ୍ନେଶ୍ୱର ରାଜାର ବିଜ୍ଞାପନ, ତୁମମାନଙ୍କର ବାହୁଲ୍ୟ ରୂପେ ଶାନ୍ତି ହେଉ। ସର୍ବପରିସ୍ଥ ପରମେଶ୍ୱର ମୋର ପକ୍ଷରେ ଯେ ଯେ ଚିହ୍ନ ଓ ଆଶ୍ଚର୍ଯ୍ୟ କ୍ରିୟା ସାଧନ କରିଅଛନ୍ତି ତାହା ସବୁ ପ୍ରଚାର କରିବାକୁ ମୋର ବିହିତ ବୋଧ ହେଲା। ତାହାଙ୍କର ଚିହ୍ନ ସକଳ କିପରି ମହତ୍ ଓ ତାହାଙ୍କର ଆଶ୍ଚର୍ଯ୍ୟ କ୍ରିୟା ସକଳ କିପରି ପ୍ରଭା ବିଶିଷ୍ଟ। ତାହାଙ୍କର ରାଜ୍ୟ ଅନନ୍ତକାଳୀନ ରାଜ୍ୟ ଓ ତାହାଙ୍କର କର୍ତ୍ତୃତ୍ୱ ପୁରୁଷାନୁକ୍ରମେ ଥାଏ। ଏହା ହେଉଛି ରାଜା ନବୁଖଦ୍ନେଶ୍ୱରଙ୍କର ଏକ ଚମତ୍କାର ସାକ୍ଷ୍ୟ, ଓ ଏହା ଏହି ବ୍ୟକ୍ତିଙ୍କର ବିଶ୍ୱାସରେ ଏକ ଉନ୍ନତିର ଅଭିବୃଦ୍ଧିକୁ ପ୍ରକାଶିତ କରେ। ଦାନିଏଲ ତିନି ପର୍ବର ଅଣତିରିଶ ପଦରେ ସେ ଏକ ରାଜାଜ୍ଞା ପ୍ରଦାନ କଲେ ଓ ତାହାଙ୍କର ହୃଦ୍ବୋଧକୁ ପ୍ରକାଶ କଲେ। ଏଠାରେ ଅର୍ଥାତ୍ ଏହି ଚାରି ପର୍ବରେ ସେ ଏକ ବ୍ୟକ୍ତିଗତ ସାକ୍ଷ୍ୟ ପ୍ରଦାନ କରନ୍ତି। ତିନି ପର୍ବର ଅଣତିରିଶ ପଦରେ ଏହା ଥିଲା ଏକ ରାଜାଜ୍ଞା, ମାତ୍ର ଏହି ଚାରି ପର୍ବରେ ଏହା ଏକ ନିଷ୍ପତ୍ତି ଅଟେ। ସେଠାରେ ଏକ ହୃଦ୍ବୋଧ ଥିଲା, ମାତ୍ର ଏଠାରେ ଏହା ଏକ ହୃଦୟର ପରିବର୍ତ୍ତନ ଅଟେ। ରାଜା ନବୁଖଦ୍ନେଶ୍ୱର ସମୁଦାୟ ପୃଥିବୀ ନିବାସୀ ଯାବତୀୟ ଗୋଷ୍ଠୀ ଦେଶୀୟ ଭାଷାବାଦୀ ଲୋକମାନଙ୍କ ନିକଟକୁ ଏକ ଶାନ୍ତିର ସମ୍ବାଦ ପ୍ରେରଣ କରନ୍ତି। ସେ ଏଠାରେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଥିବା ଶାନ୍ତିର ବିଷୟ ନେଇ କୁହନ୍ତି ନାହିଁ, କାରଣ ସେମାନେ ତହିଁର ଅଧିକାରୀ ହୋଇଥିଲେ, ଯାହାକି ସାମରିକ ଶକ୍ତି ବଳରେ ସେମାନେ ତାହା ପ୍ରାପ୍ତ ହୋଇଥିଲେ। ମାତ୍ର ସେ ଏଠାରେ ହୃଦୟର ଶାନ୍ତି ବିଷୟ ନେଇ ପ୍ରକାଶ କରନ୍ତି, ଯାହାକି ଜଣେ ପାପୀ ତାହା ପ୍ରାପ୍ତ ହୋଇପାରେ ଯେତେବେଳେ ସେ ଜାଣିବାକୁ ପାରେ ଯେ ସେ ଈଶ୍ୱରଙ୍କ ଦ୍ୱାରା ଗୃହୀତ ହୋଇଅଛି ଓ ଈଶ୍ୱରଙ୍କ ସହିତ ଶାନ୍ତିରେ ବସବାସ କରୁଅଛି। ଏହି ବ୍ୟକ୍ତିଙ୍କର ନିଜର ଶାନ୍ତି ତାହାଙ୍କ ନିମନ୍ତେ ସୁରକ୍ଷିତ ହୋଇଥିଲା, ଯାହାକି ଆମେ ଏହି ପର୍ବରେ ଲକ୍ଷ୍ୟ କରିବାକୁ ପାରିବା। ସେ କହନ୍ତି, ସର୍ବପରିସ୍ଥ ପରମେଶ୍ୱର ମୋର ପକ୍ଷରେ ଯେ ଯେ ଚିହ୍ନ ଓ ଆଶ୍ଚର୍ଯ୍ୟକ୍ରିୟା ସାଧନ କରିଅଛନ୍ତି। ତାହାଙ୍କର ସାକ୍ଷ୍ୟ ଅତ୍ୟନ୍ତ ବ୍ୟକ୍ତିଗତ ଥିଲା। ଈଶ୍ୱର କେବଳ ସେହି ତିନିଜଣ ଏବ୍ରିୟ ଯୁବକଙ୍କର ଈଶ୍ୱର ନୁହନ୍ତି, ସେ ମଧ୍ୟ ନିଜେ ଈଶ୍ୱରଙ୍କର ସମସ୍ତ ଚିହ୍ନ ଓ ଆଶ୍ଚର୍ଯ୍ୟକ୍ରିୟା ଓ ତାହାଙ୍କର କର୍ତ୍ତାପଣକୁ ଲକ୍ଷ୍ୟ କରିବାକୁ ପାରନ୍ତି। ସେ ନିଜେ ଉପଲବ୍ଧି କରିବାକୁ ପାରନ୍ତି ଯେ ଈଶ୍ୱରଙ୍କର କର୍ତ୍ତାପଣ ଓ ରାଜ୍ୟ ତାହାଙ୍କର ଶାସନ ଓ ରାଜତ୍ୱର ଉର୍ଦ୍ଧ୍ୱରେ। ରାଜା ନବୁଖଦ୍ନେଶ୍ୱର ଯେଉଁ ଶାନ୍ତି ବିଷୟ ନେଇ ପ୍ରକାଶ କରନ୍ତି ତାହା କେବଳ ଜଣେ ମନୁଷ୍ୟର ହୃଦୟ ମଧ୍ୟକୁ ଆସିପାରିବ ଯେତେବେଳେ ସେହି ହୃଦୟ ଈଶ୍ୱରଙ୍କୁ ଜାଣିବ। ରୋମିଓ ପାଞ୍ଚ ପର୍ବର ପ୍ରଥମ ପଦରେ ଲେଖା ଅଛି, ଅତଏବ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଶାନ୍ତିରେ ଅଛୁ। ତାହିଁ ହେଉଛି ଶାନ୍ତି, ଯାହାକି ସେ ସେହି କୃଷୀୟ ରକ୍ତ ଦ୍ୱାରା ସ୍ଥାପନ କରିଅଛନ୍ତି। ଏହା ହେଉଛି ଶାନ୍ତି, ଯାହାକି ଜଣେ ପାପୀର ହୃଦୟ ମଧ୍ୟକୁ ଆସିପାରିବ, ଆଉ ସେହି ସମସ୍ତ ବର୍ତ୍ତମାନ ମଧ୍ୟ ଘଟେ, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ତହିଁର ଋଣ ପରିଶୋଧ କରିଅଛନ୍ତି। ଈଶ୍ୱର ତାହା ନିମନ୍ତେ ବର୍ତ୍ତମାନ ଅଛନ୍ତି ଓ ଈଶ୍ୱର ତାହାର ସପକ୍ଷ ଅଟନ୍ତି। ଏହି ଜଗତରେ ବର୍ତ୍ତମାନ ଯେଉଁ ସମସ୍ତ ସମସ୍ୟା ପରିଲକ୍ଷିତ ହୁଏ ଓ ମନୁଷ୍ୟର ହୃଦୟ ଯେଉଁ ସମସ୍ତ ଅଶାନ୍ତି ମଧ୍ୟ ଦେଇ ଗତି କରେ, ତହିଁର ପଛରେ ରହିଛି ପାପ। ଏହି ପାପ ମନୁଷ୍ୟ ହୃଦୟରୁ ସମସ୍ତ ଶାନ୍ତି ହରଣ କରିନିଏ ଓ ମନୁଷ୍ୟର ହୃଦୟରେ ଅଶାନ୍ତି ଭରିଦିଏ। ତେଣୁକରି ମନୁଷ୍ୟ ଆଜି ନିଜେ ଶାନ୍ତିରେ ବସବାସ କରିପାରେ ନା, କି ଅନ୍ୟମାନଙ୍କ ସହ ମଧ୍ୟ ଶାନ୍ତିରେ ବାସ କରିପାରେ ନା। କାରଣ ମନୁଷ୍ୟ ଯଦି ନିଜ ହୃଦୟରେ ଶାନ୍ତି ଅନୁଭବ କରିପାରେ ନା, ତାହେଲେ ସେ ଅନ୍ୟମାନଙ୍କ ସହ କିପରି ଶାନ୍ତିରେ ବସବାସ କରିପାରିବ। ଆଉ ପ୍ରକୃତରେ ମନୁଷ୍ୟ ଈଶ୍ୱରଙ୍କ ସହିତ ଶାନ୍ତି ସ୍ଥାପନ କରିବା ଉଚିତ, କାରଣ ଈଶ୍ୱର ହେଉଛନ୍ତି ଶାନ୍ତିର ଆକର। ମନୁଷ୍ୟ ଯେତେବେଳେ ନିଜ ହୃଦୟରେ ଶାନ୍ତି ଅନୁଭବ କରିବ, ସେତେବେଳେ ସେ ଅନ୍ୟମାନଙ୍କ ସହ ଶାନ୍ତିରେ ବସବାସ କରିପାରିବ। ମାତ୍ର ତାହା ଯେପର୍ଯ୍ୟନ୍ତ ନ ଘଟିଛି, ମନୁଷ୍ୟ କେବେ ହେଲେ ଶାନ୍ତିରେ ବସବାସ କରିପାରିବ ନାହିଁ। କାରଣ ଶାନ୍ତି ହେଉଛି ଏକ ଆତ୍ମିକ ପରିତୃପ୍ତି, ଆଉ ଏହି ପରିତୃପ୍ତି କେବଳ ଈଶ୍ୱର ହିଁ ପ୍ରଦାନ କରିପାରନ୍ତି। ତେଣୁ ଯେଉଁ ହୃଦୟରେ ଖ୍ରୀଷ୍ଟ ଯୀଶୁ ଥାନ୍ତି, ସେହି ହୃଦୟରେ ଶାନ୍ତି ବିରାଜମାନ କରିଥାଏ, କାରଣ ସେ ହେଉଛନ୍ତି ଶାନ୍ତିଦାତା। ମୁଁ ନିଶ୍ଚିତ ଯେ ଆଜି ଯେଉଁମାନେ ଏହି ପ୍ରକାର ଅନିୟମିତତା ଅଥବା ବାତୁଳତାରେ ଆକ୍ରାନ୍ତ, ସେମାନଙ୍କ ଜୀବନ ଖ୍ରୀଷ୍ଟଙ୍କ ସୁସମାଚାର ଦ୍ୱାରା ଆଶ୍ୱାସପ୍ରାପ୍ତ ହୋଇପାରିବ। ସେମାନେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା ଦ୍ୱାରା ମାନସିକ ତଥା ଆତ୍ମିକ ଜୀବନରେ ସାନ୍ତ୍ୱନା ପ୍ରାପ୍ତ ହୋଇପାରିବେ, ସେମାନେ ହୃଦୟରେ ଶାନ୍ତି ପାଇପାରିବେ। ଆଜି ଆମମାନଙ୍କର ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଈଶ୍ୱରଙ୍କ ବାକ୍ୟ ବ୍ୟତୀତ ପ୍ରତ୍ୟେକ ବିଷୟରେ ଶିକ୍ଷା ଦିଆଯାଏ। ମାତ୍ର ଏହା ହେଉଛି ଈଶ୍ୱରଙ୍କ ବାକ୍ୟ, ଯାହାକି ମନୁଷ୍ୟ ହୃଦୟରେ ଶାନ୍ତି ଆଣିଦେଇପାରିବ। ଏହା ହିଁ ଯାହାକି ରାଜା ନବୁକଦନେଶ୍ୱରଙ୍କର ସମସ୍ୟା ଥିଲା। ମାତ୍ର ସେ ଈଶ୍ୱରଙ୍କ ସହିତ ତାହାଙ୍କ ଶାନ୍ତି ସ୍ଥାପନ କଲେ ଓ ଈଶ୍ୱର ତାହାଙ୍କ ସହ ଶାନ୍ତି ସ୍ଥାପନ କଲେ। ଆଜି ଈଶ୍ୱର ସେହି ଶାନ୍ତି ଆପଣଙ୍କ ସହ ସ୍ଥାପନ କରିସାରିଛନ୍ତି, ମାତ୍ର ସେ ଅପେକ୍ଷା କରିଅଛନ୍ତି ଯେପରି ଆପଣ ତାହାଙ୍କ ସହ ଶାନ୍ତି ସ୍ଥାପନ କରନ୍ତି। ଆପଣ ଯେତେବେଳେ ତାହାଙ୍କ ସହ ଶାନ୍ତି ସ୍ଥାପନ କରିବେ, ସେତେବେଳେ ଆପଣଙ୍କୁ ଆଉ ଅନ୍ୟ କୌଣସି ବ୍ୟକ୍ତିଙ୍କ ନିକଟକୁ ବା ବୈଦ୍ୟଙ୍କ ନିକଟକୁ ଯାଇ ସମୟ ଦେବାକୁ ପଡ଼ିବ ନାହିଁ। ମାତ୍ର ଆପଣ ଅନ୍ୟମାନଙ୍କ ନିକଟରେ ସାକ୍ଷୀ ସ୍ୱରୂପ ହୋଇପାରିବେ। ଆସନ୍ତୁ ବର୍ତ୍ତମାନ ରାଜା ନବୁକଦନେଶ୍ୱରଙ୍କର ବୃକ୍ଷ ସ୍ୱପ୍ନ ପ୍ରତି ଟିକେ ଦୃଷ୍ଟି ଦେବା। ଚାରିପର୍ବର ଚାରିପଦରେ ଆମେ ରାଜା ନବୁକଦନେଶ୍ୱରଙ୍କର ବାତୁଳତାର ପ୍ରଥମ ଚିହ୍ନ ଲକ୍ଷ୍ୟ କରିବାକୁ ପାରିବା। ଚାରିପର୍ବର ଚାରିପଦରେ ଲେଖା ଅଛି, ମୁଁ ନବୁକଦନେଶ୍ୱର ଆପଣା ଗୃହରେ ଶାନ୍ତିରେ ଥିଲି ଓ ଆପଣା ପ୍ରାସାଦରେ ତେଜସ୍ୱୀ ଥିଲି। ଏଠାରେ ଆପଣ ବ୍ୟକ୍ତିଗତ ସର୍ବନାମଗୁଡ଼ିକୁ ଲକ୍ଷ୍ୟ କରିବାକୁ ପାରିବେ, ଯାହାକି ରାଜା ନବୁକଦନେଶ୍ୱର ବ୍ୟବହାର କରନ୍ତି। ଏହି ଚାରିପଦରେ ଆପଣ ମୁଁ ଓ ଆପଣା ବା ମୋହର ଏହିପରି ସର୍ବନାମଗୁଡ଼ିକୁ ଲକ୍ଷ୍ୟ କରିବାକୁ ପାରିବେ। ଏପରିକି ଏହି ଚାରିପଦରୁ ଆରମ୍ଭ କରି ଦଶପଦ ମଧ୍ୟରେ ଆପଣ ପ୍ରାୟ ପ୍ରତ୍ୟେକଟି ପଦରେ ଏହି ସର୍ବନାମଗୁଡ଼ିକୁ ଲକ୍ଷ୍ୟ କରିବାକୁ ପାରିବେ। ଏହା ହିଁ ନବୁକଦନେଶ୍ୱରଙ୍କର ପ୍ରଧାନ ସମସ୍ୟା ଥିଲା। ସେ ସଦାସର୍ବଦା କେବଳ ନିଜକୁ ପ୍ରାଧାନ୍ୟ ଦେଉଥିଲେ, ନିଜକୁ ଅତି ମହାନ ବୋଲି ଚିନ୍ତା କରୁଥିଲେ। ଆୟୁବଙ୍କର ମଧ୍ୟ ସେହିପରି ସମସ୍ୟା ଥିଲା। ଚାରିପର୍ବର ପାଞ୍ଚ ପଦରେ ଲେଖା ଅଛି, ମୁଁ ଗୋଟିଏ ସ୍ୱପ୍ନ ଦେଖିଲି, ତାହା ମୋତେ ଭୀତ କରାଇଲା ଓ ଶଯ୍ୟା ଉପରେ ମୋର ଚିନ୍ତା ଓ ମନର ଦର୍ଶନ ମୋତେ ଉଦ୍ବିଗ୍ନ କଲା। ଏହା କେବଳ ମୋତେ ଓ ମୋହର ଏହି ସର୍ବନାମ ଶବ୍ଦଗୁଡ଼ିକ ବିଷୟ ନେଇ ପ୍ରକାଶ କରେ। ଏହାପରେ ଛଅ ପଦରୁ ନଅ ପଦ ମଧ୍ୟରେ ଲେଖା ଅଛି, ଏହେତୁ ସ୍ୱପ୍ନର ଅର୍ଥ ମୋତେ ଜଣାଇବା ନିମନ୍ତେ ମୁଁ ବାବିଲର ସମସ୍ତ ବିଦ୍ୱାନ ଲୋକଙ୍କୁ ମୋ ନିକଟକୁ ଆଣିବା ପାଇଁ ଆଜ୍ଞା କଲି। ତହିଁରେ ମନ୍ତ୍ରବେତା, ଗଣକ କଲଦିଅ ଓ ଶୁଭାଶୁଭବାଦୀମାନେ ମୋ ନିକଟକୁ ଆସିଲେ। ପୁଣି ମୁଁ ସେମାନଙ୍କୁ ସ୍ୱପ୍ନ ଜଣାଇଲି, ମାତ୍ର ସେମାନେ ତହିଁର ଅର୍ଥ ମୋତେ କହିପାରିଲେ ନାହିଁ। ମାତ୍ର ଅବଶେଷରେ ମୋ ଦେବତାର ନାମାନୁସାରେ ବେଲ୍ଟସେଶ୍ୟର ନାମ ବିଶିଷ୍ଟ ଦାନିଏଲ ମୋ ନିକଟକୁ ଆସିଲେ। ତାଙ୍କ ଅନ୍ତରରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି। ପୁଣି ମୁଁ ତାଙ୍କୁ ସ୍ୱପ୍ନଟି ଜଣାଇ କହିଲି, ହେ ମନ୍ତ୍ରବେତାଗଣର ଅଧ୍ୟକ୍ଷ ବେଲ୍ଟସଚର, ମୁଁ ଜାଣେ ପବିତ୍ର ଦେବଗଣର ଆତ୍ମା ତୁମ୍ଭ ଅନ୍ତରରେ ଅଛନ୍ତି ଓ କୌଣସି ନିଗୁଢ଼ ବାକ୍ୟ ତୁମ୍ଭ ପ୍ରତି କଷ୍ଟକର ହୁଏ ନାହିଁ। ଏଥିପାଇଁ ମୁଁ ସ୍ୱପ୍ନରେ ଯେ ଯେ ଦର୍ଶନ ପାଇଅଛି ତାହା ଓ ତହିଁର ଅର୍ଥ ମୋତେ ଜଣାଅ। ଏଠାରେ ପୁନର୍ବାର ବିଦ୍ୱାନମାନେ ଡକାଯାଇଛନ୍ତି ଓ ସେମାନେ ସ୍ୱପ୍ନର ଅର୍ଥ କରିବା ନିମନ୍ତେ ଅସମର୍ଥ ହୋଇଅଛନ୍ତି। ଏହା ଥିଲେ ଈଶ୍ୱର, ଯିଏକି ତାହାଙ୍କୁ ଉଭୟ ସ୍ୱପ୍ନ ପ୍ରଦାନ କରିଥିଲେ ଓ କେବଳ ଈଶ୍ୱର ହିଁ ତହିଁର ଅର୍ଥ ଜଣାଇପାରନ୍ତି। ଶେଷରେ ଦାନିଏଲ ଡକାଯାଇଥିଲେ। ନବଖୋଦ ନିଶ୍ଚୟ ଜାଣିଥିଲେ ଯେ ଦାନିଏଲ ଜଣେ ଈଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ ବ୍ୟକ୍ତି ଥିଲେ ଓ ସେହି ଅର୍ଥ ତାହାଙ୍କୁ ଈଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ ହୋଇଥିଲା। ତେବେ ରାଜା ନବଖୋଦ ନିଶ୍ଚୟ ତାହାଙ୍କର ଦର୍ଶନ ବିଷୟ ନେଇ ଜଣାଇ ଦେଉଛନ୍ତି, କିନ୍ତୁ ଏହି ପର୍ବଟିର ବିଷୟବସ୍ତୁକୁ ବୁଝିବାକୁ ହେଲେ ଏହାର ସତର ପଦଟିକୁ ଆମେ ମୁଖ୍ୟ ଚାବିକାଠି ସ୍ୱରୂପେ ନେଇପାରିବା ଓ ଏହି କ୍ଷେତ୍ରରେ ଏହି ପଦଟି ଉପରେ ଦୃଷ୍ଟି ଦେବା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ଦେଖନ୍ତୁ ଚାରି ପର୍ବର ସତର ପଦରେ ଲେଖା ଅଛି, ଯେ ସର୍ବପରିସ୍ଥିତ ସେ ଯେ ମନୁଷ୍ୟଗଣର ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା ତାହାକୁ ସେ ତାହା ଦିଅନ୍ତି, ପୁଣି ମନୁଷ୍ୟମାନଙ୍କ ମଧ୍ୟରେ ନିଜତମ ଲୋକକୁ ତହି ଉପରେ ନିଯୁକ୍ତ କରନ୍ତି, ଜୀବିତ ଲୋକମାନେ ଯେପରି ଏହା ଜାଣିବେ ଏଥିପାଇଁ ଏହି ବାକ୍ୟ ପ୍ରହରୀ ଗଣର ଆଦେଶରେ ଓ ଏହି ଦାବି ପବିତ୍ର ଗଣର ବାକ୍ୟ ଦ୍ୱାରା ହୋଇଅଛି। ଈଶ୍ୱର କହନ୍ତି ଯେ ସେ ଏହି ଜଗତର ସିଂହାସନଗୁଡ଼ିକ ଉପରେ ମନୁଷ୍ୟମାନଙ୍କ ମଧ୍ୟରେ ନିଚତମ ଲୋକକୁ ହିଁ ନିଯୁକ୍ତ କରନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ ଆମ୍ଭେମାନେ ଯେଉଁପରି ଶାସକଙ୍କୁ ଚାହୁଁ ଈଶ୍ୱର ଆମମାନଙ୍କୁ ସେହିପରି ଶାସକଙ୍କୁ ଯୋଗାନ୍ତି। ଈଶ୍ୱର କହନ୍ତି ସେ ମନୁଷ୍ୟମାନଙ୍କ ମଧ୍ୟରେ ନିଚତମ ଲୋକକୁ ରାଜ୍ୟମାନଙ୍କ ଉପରେ ନିଯୁକ୍ତ କରନ୍ତି, ସେ ମନୁଷ୍ୟଗଣର ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି। ଏହି ଉକ୍ତିର ସତ୍ୟତାକୁ ଇତିହାସର 2500 ବର୍ଷ ପୂର୍ବରୁ ରାଜା ନବଖୋଦ ନିଶ୍ଚୟ ପ୍ରକାଶ କରିଅଛନ୍ତି। ଏହାପରେ ଦଶପଦରୁ ଷୋହଳ ପଦ ମଧ୍ୟରେ ଏହିପରି ଲେଖା ଅଛି, ଶଯ୍ୟା ଉପରେ ମୋ ମନର ଦର୍ଶନ ଏହି ପ୍ରକାର ଥିଲା, ମୁଁ ଅନାଇଲି, ଆଉ ଦେଖ ଭୂମଣ୍ଡଳର ମଧ୍ୟସ୍ଥଳରେ ଏକ ବୃକ୍ଷ ଓ ତାହା ଅତି ଉଚ୍ଚ। ସେ ବୃକ୍ଷ ବଢ଼ିଲା ଓ ଦୃଢ଼ ହେଲା ଓ ତହିଁର ଉଚ୍ଚତା ଗଗନ ସ୍ପର୍ଶ କଲା। ପୁଣି ସମୁଦାୟ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ତାହା ଦୃଶ୍ୟମାନ ଥିଲା। ତହିଁର ପତ୍ରମାନ ସୁନ୍ଦର ଓ ତହିଁର ଫଳ ଅନେକ ଥିଲା, ଆଉ ତହିଁରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। କ୍ଷେତ୍ରସ୍ଥ ପଶୁଗଣ ତହିଁର ତଳେ ଛାୟା ପାଇଲେ ଓ ଆକାଶସ୍ଥ ପକ୍ଷୀଗଣ ତହିଁର ଶାଖାମାନରେ ବାସ କଲେ ଓ ସମସ୍ତ ପ୍ରାଣୀ ତହିଁରୁ ଖାଦ୍ୟ ପାଇଲେ। ମୁଁ ଶଯ୍ୟା ଉପରେ ମୋ ମନର ଦର୍ଶନ କ୍ରମେ ଦେଖିଲି, ଆଉ ଦେଖ ଏକ ପ୍ରହରୀ ଓ ପବିତ୍ର ପୁରୁଷ ସ୍ୱର୍ଗରୁ ଓହ୍ଲାଇ ଆସିଲେ। ସେ ଉଚ୍ଚସ୍ୱର କରି ଏହି କଥା କହିଲେ, ଏହି ବୃକ୍ଷକୁ ଛେଦନ କର ଓ ତହିଁର ଶାଖା ସବୁ କାଟି ପକାଅ, ତହିଁର ପତ୍ର ସବୁ ଝାଡ଼ି ପକାଅ ଓ ଫଳ ସବୁ ବିଞ୍ଚି ଦିଅ, ତହିଁର ତଳୁ ପଶୁମାନେ ତହିଁର ଡାଳରୁ ପକ୍ଷୀମାନେ ପଳାଇ ଯାଆନ୍ତୁ, ତଥାପି ଭୂମିରେ ତାହାର ମୂଳ ଗଣ୍ଡିକି ଲୋହୁଅ ଓ ପିତ୍ତଳମୟ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ ଓ ତାହା ଆକାଶର କାକରରେ ତିନ୍ତୁ, ଆଉ ପଶୁମାନଙ୍କ ସଙ୍ଗେ ପୃଥିବୀର ତୃଣରେ ତାହାର ଅଂଶ ହେଉ, ତାହାର ମାନବ ହୃଦୟ ପରିବର୍ତ୍ତିତ ହେଉ ଓ ତାହାକୁ ପଶୁର ହୃଦୟ ଦତ୍ତ ହେଉ, ଆଉ ତାହା ଉପରେ ସାତ କାଳ ବହିଯାଉ। ଏହି ପଦଗୁଡ଼ିକ ରାଜା ନବଖୋଦ ନିଶ୍ଚୟଙ୍କର ସ୍ୱପ୍ନର ବିଷୟବସ୍ତୁକୁ ଧରି ରଖନ୍ତି, ଯାହାକି ଏକ ବୃକ୍ଷକୁ କେନ୍ଦ୍ର କରି ତହିଁ ଉପରେ ଆଧାରିତ ହୋଇଅଛି, ଯେଉଁ ବୃକ୍ଷକି ବଡ଼ି ଉଠି ଆକାଶକୁ ସ୍ପର୍ଶ କଲା ଓ ସମୁଦାୟ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ତାହା ଦୃଶ୍ୟମାନ ଥିଲା। ବୃକ୍ଷଟି ପ୍ରକୃତରେ ଚିର ହରିତବର୍ଣ୍ଣ ଥିଲା, କାରଣ ଏହାର ପତ୍ରଗୁଡ଼ିକ ଅତି ସୁନ୍ଦର ଥିଲା। ଏହା ଏକ ଫଳବୃକ୍ଷ ଥିଲା ଓ ଏହାର ଫଳ ସମସ୍ତଙ୍କ ଦ୍ୱାରା ଭକ୍ଷିତ ହୋଇଥିଲା। ପଶୁମାନେ ଏହାର ଛାୟା ତଳେ ଆଶ୍ରୟ ନେଲେ ଓ ପକ୍ଷୀମାନେ ଏହାର ଶାଖାମାନରେ ବାସ କଲେ। ପବିତ୍ର ଧର୍ମଶାସ୍ତ୍ରରେ ଏକ ବୃକ୍ଷ ଅନେକ ବିଷୟକୁ ଉପସ୍ଥାପିତ କରିପାରିବ। ଏକ ବୃକ୍ଷ ଜଣେ ମନୁଷ୍ୟକୁ ଉପସ୍ଥାପିତ କରିପାରିବ, ଯାହାକି ଗୀତସଂହିତା ଏକ ପର୍ବର ତିନି ପଦରେ ଲେଖା ଅଛି, ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯେ ସୋ ସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ। ଆପଣ ମଧ୍ୟ ଜିରିମିୟ ସତର ପର୍ବର ଆଠ ପଦ ଓ ଜିସାୟ ଛପନ ପର୍ବର ତିନି ପଦରେ ଏହି ବୃକ୍ଷ ମନୁଷ୍ୟକୁ ଉପସ୍ଥାପିତ କରିବାର ଲକ୍ଷ୍ୟ କରିବାକୁ ପାରିବେ। ଆହୁରି ମଧ୍ୟ ଏକ ବୃକ୍ଷ ଏକ ଜାତିକୁ ଉପସ୍ଥାପିତ କରେ, ଯାହାକି ଆପଣ ଜିହିଜିକଲ 31 ପର୍ବର 3 ପଦରୁ 14 ପଦ ମଧ୍ୟରେ ଓ ମାଥ୍ୟୁ 24 ପର୍ବର 32 ଓ 33 ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବେ। ସେହିପରି ମାଥ୍ୟୁ 13 ପର୍ବର 31 ଓ 32 ପଦରେ ଦୃଷ୍ଟାନ୍ତ ସ୍ୱରୂପେ ପ୍ରକାଶ କରାଯାଇଥିବା ସୋରିଷ ବୃକ୍ଷ ଆଜି ଖ୍ରୀଷ୍ଟଙ୍କ ରାଜ୍ୟକୁ ଉପସ୍ଥାପିତ କରେ। ସେହିପରି ରୋମିଓ 11 ପର୍ବର 16ରୁ 24 ପଦରେ ପ୍ରକାଶ କରାଯାଇଥିବା ଜିତବୃକ୍ଷ ଉଭୟ ଇସ୍ରାଏଲ ଓ ବିଜାତୀୟମାନଙ୍କୁ ଉପସ୍ଥାପିତ କରେ। ଆଉ ସେହିପରି ଏଠାରେ ଏହି ବୃକ୍ଷଟି ମୁଖ୍ୟତଃ ରାଜା ନବୁଖଦ୍ନେଶ୍ୱରଙ୍କୁ ଓ ମଧ୍ୟ ତାହାଙ୍କର ବାବିଲୋନର ରାଜ୍ୟକୁ ଉପସ୍ଥାପିତ କରେ, କାରଣ ରାଜ୍ୟ ଓ ରାଜା ଅବିଚ୍ଛିନ୍ନ। ଏକ ପ୍ରହରୀ ଓ ପବିତ୍ର ପୁରୁଷ ହେଉଛନ୍ତି ସ୍ପଷ୍ଟ ବାର୍ତ୍ତାବାହକମାନଙ୍କ ଏକ ଶ୍ରେଣୀ, ଯାହାକି ଈଶ୍ୱରଙ୍କର ଅଛି। ଆଉ ସେହି ପ୍ରହରୀମାନେ ହେଉଛନ୍ତି ପବିତ୍ର ବ୍ୟକ୍ତି, ଯେଉଁମାନେ ଏହି ଜଗତର ଘଟଣାଗୁଡ଼ିକର ପରିଚାଳନା କରନ୍ତି। ଦାନିଏଲ ପୁସ୍ତକଟି ଏହି ବିଷୟ ନେଇ ଅତି ସ୍ପଷ୍ଟ ଭାବେ ପ୍ରକାଶ କରେ ଯେ ଈଶ୍ୱର ବାର୍ତ୍ତାବାହକମାନଙ୍କୁ ସୃଷ୍ଟି କରିଅଛନ୍ତି, ଯେଉଁମାନେ ତାହାଙ୍କର ସାରା ବିଶ୍ୱର ପରିଚାଳନା କରନ୍ତି ଓ ଏହି ପୃଥିବୀର ମଧ୍ୟ, ଯେଉଁଠାରେ ଆପଣ ଓ ମୁଁ ବସବାସ କରୁଅଛୁ। ଈଶ୍ୱର ତାହାଙ୍କର ପ୍ରଶାସକମାନଙ୍କୁ ରଖିଅଛନ୍ତି, ଯେଉଁମାନଙ୍କ ଅଧୀନରେ ଅନେକ ସୃଷ୍ଟ ବାର୍ତ୍ତାବାହକମାନେ ଅଛନ୍ତି। ଏମାନଙ୍କ ବିରୁଦ୍ଧରେ ଶୈତାନର ମଧ୍ୟ ଚରମାନେ ଅଛନ୍ତି, ଯେଉଁମାନେ କେତେକ ଜାତି ବା ଦେଶ ମଧ୍ୟରେ କେତେକ ଅଞ୍ଚଳର ଦାୟିତ୍ୱରେ ଅଛନ୍ତି। ଆମେମାନେ ଏହି ସମସ୍ତ ବିଷୟ ନେଇ ଅଧିକ କିଛି ଏହି ଦାନିଏଲ ପୁସ୍ତକରେ ଲକ୍ଷ୍ୟ କରିବାକୁ ପାରିବା। ଏହି ପ୍ରହରୀମାନେ ସମସ୍ତ କିଛି ଦେଖନ୍ତି, ଶୁଣନ୍ତି ଓ କହନ୍ତି। ଅନେକ ଖ୍ରୀଷ୍ଟ ବିଶ୍ୱାସୀମାନେ ଆଜି ଭାବନ୍ତି ଯେ ସେମାନେ ଈଶ୍ୱରଙ୍କ ଦୃଷ୍ଟି ସମ୍ମୁଖରୁ ନିଜକୁ ଲୁଚାଇ ପାରିବେ ଓ ଗୁପ୍ତରେ ବସବାସ କରିପାରିବେ। ତାହା ହେଉଛି ଯେ ସେମାନେ ଈଶ୍ୱରଙ୍କ ଦୃଷ୍ଟି ଅଧୀନରେ ନାହାନ୍ତି। ଆମେମାନେ ଆମମାନଙ୍କର ଗୋପନୀୟତାକୁ ଉପଭୋଗ କରିବା ନେଇ କଥାବାର୍ତ୍ତା କରୁ, ମାତ୍ର ଆମେ ଯଦି ସତ୍ୟକୁ ଜାଣିବାକୁ ଚାହୁଁ ତାହେଲେ ଆପଣଙ୍କର ଓ ମୋର କୌଣସି ଗୋପନୀୟ ବିଷୟ ନାହିଁ। ଈଶ୍ୱରଙ୍କ ଦୃଷ୍ଟିରେ ସବୁକିଛି ଉନ୍ମୁକ୍ତ। ଗୀତ 139 ପର୍ବର 7 ପଦରୁ 12 ପଦ ପ୍ରକାଶ କରେ ଯେ ଆମ୍ଭେମାନେ ଈଶ୍ୱରଙ୍କଠାରୁ ଦୂରେଇ ଯାଇପାରିବା ନାହିଁ କି ଈଶ୍ୱରଙ୍କ ଦୃଷ୍ଟିରୁ ନିଜକୁ ଲୁଚାଇ ପାରିବା ନାହିଁ। ଏହି ପୃଥିବୀ ଉପରେ ଗୁପ୍ତ ପାପ ସେହି ସ୍ୱର୍ଗରେ ଖୋଲାଖୋଲି ଲଜ୍ଜାର ବିଷୟ। ଆପଣ ଏଠାରେ ଗୁପ୍ତରେ ଯାହା କରନ୍ତି ତାହା ସ୍ୱର୍ଗରେ ଖୋଲାଖୋଲି ପ୍ରକାଶ ପାଏ। ତାହାଙ୍କର ସୃଷ୍ଟ ସମ୍ବାଦ ବାହକମାନେ ଆପଣଙ୍କ ବିଷୟରେ ସମସ୍ତ କିଛି ଜାଣନ୍ତି, ଓ ଆପଣ ଯଦି ଜଣେ ଖ୍ରୀଷ୍ଟ ବିଶ୍ୱାସୀ ତାହେଲେ ଆପଣ ନିଜର ଗୁପ୍ତ ପାପକୁ ଲୁଚାଇ ରଖିବାକୁ ଚେଷ୍ଟା ନ କରି ସିଧାସଳଖ ଈଶ୍ୱରଙ୍କ ନିକଟକୁ ଯାଇ ତହିଁର ସମାଧାନର ଉପାୟ ଅବଲମ୍ବନ କରନ୍ତୁ ଓ ଖ୍ରୀଷ୍ଟଙ୍କଠାରେ ତାହା ସ୍ୱୀକାର କରି କ୍ଷମା ମାଗି ତହିଁର ସମାଧାନ କରନ୍ତୁ। ବର୍ତ୍ତମାନ ସେହି ବୃକ୍ଷଟି କାଟି ଖଣ୍ଡ ଖଣ୍ଡ କରାଯାଇଅଛି ଓ ସେହି ମୂଳଗଣ୍ଡିକି ଲୌହ ଓ ପିତ୍ତଳମୟ ବେଡ଼ିରେ ବନ୍ଧାଯାଇଅଛି। ଏହା ଦେଖାଇଦେବା ନିମନ୍ତେ ଯେ ଏହା 7 ବର୍ଷରେ ପୁନର୍ବାର ବର୍ଦ୍ଧିଷ୍ଣୁ ହୋଇ ବିସ୍ତାରିତ ହେବ ଓ ସେହି ଶାସକର ହୃଦୟ, ଯାହାକି ସେହି ବୃକ୍ଷ, ତାହା ସେହି ପଶୁର ହୃଦୟରେ ପରିଣତ ହେବାକୁ ଅଛି ଓ ପଶୁମାନଙ୍କ ସଙ୍ଗେ ପୃଥିବୀର ତୃଣରେ ତାହାର ଅଂଶ ହେବାକୁ ଅଛି, ଅର୍ଥାତ୍ ସେ ପଶୁ ପରି ତୃଣ ଭୋଜନ କରିବାକୁ ଅଛି। 4 ପର୍ବର 17 ପଦରେ ଲେଖା ଅଛି, ଯେ ସର୍ବୋପରିସ୍ଥିତ ସେ ଯେ ମନୁଷ୍ୟଗଣର ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା ତାହାକୁ ସେ ତାହା ଦିଅନ୍ତି, ପୁଣି ମନୁଷ୍ୟମାନଙ୍କ ମଧ୍ୟରେ ନିଚେତମ ଲୋକକୁ ତହିଁ ଉପରେ ନିଯୁକ୍ତ କରନ୍ତି, ଜୀବିତ ଲୋକମାନେ ଯେପରି ଏହା ଜାଣିବେ, ଏଥିପାଇଁ ଏହି ବାକ୍ୟ ପ୍ରହରୀଗଣର ଆଦେଶରେ ଓ ଏହି ଦାବି ପବିତ୍ରଗଣର ବାକ୍ୟ ଦ୍ୱାରା ହୋଇଅଛି। ରାଜା ନବୁଖଦ୍ନେଶ୍ୱରଙ୍କ ସ୍ୱପ୍ନରୁ ଆମମାନଙ୍କୁ 3 ବିଷୟ ଶିକ୍ଷା କରିବାକୁ ମିଳେ। ପ୍ରଥମତଃ, ଯେ ସର୍ବୋପରିସ୍ଥିତ ସେ ମନୁଷ୍ୟଗଣର ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି। ଆପଣ ଯଦି ଭାବନ୍ତି ଯେ ଈଶ୍ୱର ଆଜି ପଦତ୍ୟାଗ କରିଅଛନ୍ତି ଓ ଏହି ବିଶ୍ୱରୁ ଓହରି ଯାଇଅଛନ୍ତି ବୋଲି, ତାହେଲେ ଆପଣ ଭୁଲ କରନ୍ତି। ସମଗ୍ର ବିଶ୍ୱ ତାହାଙ୍କଠାରୁ ଦୂରେଇ ଯାଇନାହିଁ, ମାତ୍ର ତାହାଙ୍କର ଆୟତାଧୀନ ଓ ସେ ସମଗ୍ର ବିଶ୍ୱ ଉପରେ କର୍ତ୍ତୃତ୍ୱ କରନ୍ତି। ଗୀତ 2 ପର୍ବର 4 ପଦରୁ 6 ପଦ ମଧ୍ୟରେ ଲେଖା ଅଛି, ଯେ ସ୍ୱର୍ଗରେ ଉପବିଷ୍ଟ ସେ ହସିବେ, ପ୍ରଭୁ ସେମାନଙ୍କୁ ପରିହାସ କରିବେ, ତୁ ସେ ଆପଣା କୂପରେ ସେମାନଙ୍କୁ କଥା କହିବେ ଓ ଆପଣା ମହାକୂପରେ ସେମାନଙ୍କୁ ବ୍ୟାକୁଳ କରିବେ। ମାତ୍ର ମୁଁ ଆପଣା ରାଜାଙ୍କୁ ଆପଣା ପବିତ୍ର ପର୍ବତ ସିଓନରେ ସ୍ଥାପନ କରିଅଛି। ଈଶ୍ୱର କହନ୍ତି, ସେ ଏହି ଜଗତରେ ତାଙ୍କର ଅଭିମତ ଅନୁଯାୟୀ କାର୍ଯ୍ୟ ସାଧନ କରୁଅଛନ୍ତି। ତାଙ୍କର ଇଚ୍ଛା ବିରୁଦ୍ଧରେ କୌଣସି ବିଷୟ ସାଧିତ ହୋଇପାରେ ନାହିଁ। ଏକ ନିର୍ଦ୍ଦିଷ୍ଟ କାରଣ ନେଇ ଈଶ୍ୱର ଶୟତାନଙ୍କୁ ତାହାର କାର୍ଯ୍ୟ ସାଧନ କରିବା ନିମନ୍ତେ ଅନୁମତି ଦିଅନ୍ତି। ଈଶ୍ୱର ଆଜି ତାହାଙ୍କର ସୃଷ୍ଟ ବାର୍ତ୍ତାବାହକମାନଙ୍କୁ ମଧ୍ୟ କିଛି ପ୍ରକାଶ କରନ୍ତି। ଜାତିଗୁଡ଼ିକର ଉତ୍ଥାନ ଓ ପତନ ଏହି କାରଣରୁ ଘଟେ ଯେପରି ଏହା ଲୋକମାନଙ୍କୁ ଶିକ୍ଷା ଦେବାକୁ ପାରେ ଯେ ଈଶ୍ୱର ଏହି ଜଗତର ରାଜ୍ୟଗୁଡ଼ିକ ଉପରେ କର୍ତ୍ତୃତ୍ୱ କରନ୍ତି ଓ ତାହାଙ୍କର ସାର୍ବଭୌମ କ୍ଷମତା ପ୍ରୟୋଗ କରନ୍ତି। ଏହି ଜଗତ ଆଜି ମଧ୍ୟ ତାହାଙ୍କ ଦ୍ୱାରା ବିଚାରିତ ହୁଏ, କାରଣ ସେ ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି। ଦ୍ୱିତୀୟତଃ, ଯାହାକୁ ତାହାଙ୍କର ଇଚ୍ଛା ତାହାକୁ ସେ ତାହା ଦିଅନ୍ତି। ଆପଣ ବୋଧହୁଏ ଭାବୁଥିବେ ଯେ ଗଣତନ୍ତ୍ରବାଦୀ ବା ସାଧାରଣତନ୍ତ୍ରବାଦୀମାନେ ମନୁଷ୍ୟମାନଙ୍କୁ କ୍ଷମତା ପଦରେ ପ୍ରତିଷ୍ଠିତ କରାନ୍ତି, ମାତ୍ର ସେମାନେ ତାହା କରନ୍ତି ନାହିଁ, ଈଶ୍ୱର ତାହା ସାଧନ କରନ୍ତି। ଈଶ୍ୱର ତାହାଙ୍କର ଇଚ୍ଛାନୁଯାୟୀ ଏହି ସମସ୍ତ ରାଜ୍ୟଗୁଡ଼ିକୁ ଅଗ୍ରାହ୍ୟ କରନ୍ତି। ପ୍ରକୃତରେ ଈଶ୍ୱର ସେମାନଙ୍କୁ ଅର୍ଥାତ୍ ଶାସନକର୍ତ୍ତାମାନଙ୍କୁ ସେହି କ୍ଷମତା ପ୍ରଦାନ କରିଥାନ୍ତି, କାରଣ ଏହି ବିଶ୍ୱ ତାହାଙ୍କର ଓ ସେ ଏହାକୁ ନିଜର ଇଚ୍ଛାନୁଯାୟୀ ସୃଷ୍ଟି କରିଅଛନ୍ତି। ପାଉଲ ରୋମିଓ ତେର ପର୍ବର ପ୍ରଥମ ପଦରେ ଏହିପରି କହନ୍ତି, ପ୍ରତ୍ୟେକ ଜଣ ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହେଉ, କାରଣ ଅଧିକାର କେବଳ ଈଶ୍ୱରଙ୍କଠାରୁ ଆସେ, ଆଉ ଯେ ସମସ୍ତ ଅଧିକାରପ୍ରାପ୍ତ ଶାସନକର୍ତ୍ତା ଅଛନ୍ତି ସେମାନେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ। ମାତ୍ର ପ୍ରଶ୍ନ ଆସେ, ଈଶ୍ୱର କାହିଁକି କେତେକ କ୍ଷମତାପନ୍ନ ବ୍ୟକ୍ତିଙ୍କୁ ଏହି ଜଗତ ଉପରେ କର୍ତ୍ତୃତ୍ୱ କରିବା ନିମନ୍ତେ ଅନୁମତି ଦିଅନ୍ତି? ତାହାଙ୍କର ଅଭିମତକୁ ସାଧନ କରିବା ନିମନ୍ତେ। ତୃତୀୟରେ, ମନୁଷ୍ୟମାନଙ୍କ ମଧ୍ୟରେ ନିଚ୍ଚତମ ଲୋକକୁ ତହିଁ ଉପରେ ନିଯୁକ୍ତ କରନ୍ତି। କ'ଣ ପାଇଁ? ତାହାଙ୍କର ମହତ ଅଭିମତକୁ ସାଧନ କରିବା ପାଇଁ। ପ୍ରଭୁ ପ୍ରତ୍ୟେକଙ୍କୁ ତାହାଙ୍କର ବାକ୍ୟ ମଧ୍ୟ ଦେଇ ତାହାଙ୍କର ଅଭିମତ ବୁଝି କାର୍ଯ୍ୟ କରିବା ନିମନ୍ତେ ସାହାଯ୍ୟ କରନ୍ତୁ।
শ্রোতা বন্ধু, আমার কার্যক্রমটি শুনিবার আপনার অশেষ ধন্যবাদ। প্রকৃত মানসিক শান্তি পাইবা নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশুঙ্ক বিষয়ে অধিক জানিবার আগ্রহ থিলে আমসহ পত্র মাধ্যমে যোগাযোগ করন্তু। আমার ঠিকানাটি হেলা পথ প্রদর্শিকা, পোস্ট বক্স নম্বর 33, ভুবনেশ্বর 751001। ঠিকানাটি আউথরে শুণন্তু, পথ প্রদর্শিকা, পোস্ট বক্স নম্বর 33, ভুবনেশ্বর 751001। আমার ইমেল আড্রেসটি লিখি রাখুন, odiattv@radio882.com। তবে আজ বিদায় দিও, নমস্কার।